ପରାଜୟ। କଟକରୁ ବଦଳି ହୋଇ ସୁଦୂର ଜୟପୁରରେ ପହଞ୍ଚିବା ପରଦିନ ହିଁ ବହୁ କଷ୍ଟରେ ପାଇଥିବା ବକିରିକିଆ ଭଡ଼ା ଘରେ ପ୍ରବେଶିଲା ବେଳକୁ ଘର ମାଲିକ ଦାନ୍ତ ନେଫେଡ଼ିକି ବିରାଡ଼ି ଛିଙ୍କା ଦେଲେ। ତାଙ୍କ ଘରର ସବୁ ଭଲ ଭିତରେ ଗୋଟିଏ ମାତ୍ର ଭେଲ। ଅନେକ ଦିନ ହେଲା ମୂଷାଟାଏ ଖାଲି ପଡ଼ିଥିବା ଘରଟିକୁ ନିଜର ଶ୍ୱଶୁରାଳୟରୁ ଆନିତ ସମ୍ପତ୍ତି ମନେକରି ଯାଇଛାତା ବ୍ୟବହାର କରୁଛି। ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ପରି ରାତି ଅଧିଆ ଅଭ୍ୟାସରେ ମଜିଯାଉଛି। ଏକଥାର ଚାକ୍ଷୁଷ ପ୍ରମାଣ ନଥିଲେ ମଧ୍ୟ ରାତିସାରା କ୍ରମାଗତ ଖଡ଼ଖାଡ଼ ଶବ୍ଦରୁ କେବଳ ଅନୁମେୟ, ତେଣୁ ହୁସିଆର। ଘର ମାଲିକଙ୍କ କଥାକୁ ମୁଁ ମାନସିକ ସ୍ତରରେ ଫୁଟକିଟିଏ ମାରି ଉଡ଼େଇଦେଲି। କଥା କ'ଣ କି? ପ୍ରଥମ କଥା ହେଲା ମୁଁ ଜଣେ ଖାସ୍ କଟକିଆ। କଟକିଆ କାହାକୁ କେବେ ଡରିଛନ୍ତି? କଟକରେ ରହୁଥିବା ମଣିଷଙ୍କ ଛଡ଼ା ଅନ୍ୟ ମଣିଷଙ୍କୁ ଯିଏ ରତି ପ୍ରମାଣ ଖାତିର କରେନି ସିଏ ପୁଣି ଛାର ମୂଷାକୁ ଡରିବ? ଅବଶ୍ୟ କଟକିଆ ମଶାଙ୍କ ପରି କଟକିଆ ମୂଷାଟାଏ ହେଇଥିଲେ ଅବା କଥା ଦୁସରା ହେଇଥାନ୍ତା। ତା ଛଡ଼ା ମୁଁ ଟିକେ ଟାଣୁଆ କିସମର ମଣିଷ, ମୋ ଟାଣପଣ ପାଇଁ ମୋତେ ପ୍ରାୟ ସମସ୍ତେ ଡରନ୍ତି। ସ୍ତ୍ରୀ ପିଲାମାନେ ତ ମୋ ସାମ୍ନାରେ ଥରହର। ପିଲାଦିନେ ସ୍କୁଲରେ ମାଷ୍ଟରଙ୍କର ନିର୍ଘାତ ବେତ୍ରାଘାତ ବେଳେ ବି ସାଙ୍ଗମାନଙ୍କୁ ଆଖି ମାରି ମୁଚକି ହସିବାର କ୍ଷମତା ବହନ କରି ମୁଁ ଉଚ୍ଚ ପ୍ରଶଂସିତ ହୋଇସାରିଛି। ପୁଣି କଲେଜ ଜୀବନରେ ବି ସାଙ୍ଗମେଳରେ ଟାଣପଣଟା ବଡ଼ ଦେଉଳର ବାନା ପରି ଫରଫର ଉଡ଼ି ଚାଲିଲା। ପୁରା ନହେଲେ ବି ପ୍ରାୟ ଦାଦାଗିରି ଭଳିଆ ଢଙ୍ଗଢାଙ୍ଗ ମୋ ପାଖରେ ଦେଖିବାକୁ ମିଳେ ବୋଲି ଅନ୍ୟମାନଙ୍କର ସୁଚିନ୍ତିତ ମତ। ଚାକିରି କ୍ଷେତ୍ରରେ ଆଉ ଦବି ଯାଆନ୍ତି ନା? ଏମିତି ଟାଣୁଆ ପୃଷ୍ଠଭୂମିରେ ଠିଆ ହୋଇଥିବା ମୋର ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁଁ ଭାବିଲି ମୂଷାଟାଏ ସିଏ ପୁଣି ମୋତେ ବୁକେଇଯିବ
କବି ନାହିଁ।
ମନରେ ପଣ କଲି ଖାଲି ଏ ମୂଷା ନୁହଁ, ତାର ବଉଁଶକୁ ସମୂଳେ ନିପାତ କରିବି, ଆଉ ଏ ଦୁର୍ବଳିଆ ଜାଗାର ଦୁର୍ବଳତାକୁ ପରିହାସ କରିବି। ଆରେ କ'ଣ ବୋଲି ପାଇଛି କି ମୋତେ? ପରିବାର ରହିଯାଇଛନ୍ତି କଟକରେ। ମୁଁ ମୋର 15 ବର୍ଷର ବିବାହିତ ପରିଚୟକୁ ସାମୟିକ ବିରାମ ଦେଇ ଜବରଦସ୍ତ ଉଥରାତ୍ୱର ମୁକୁଟ ପିନ୍ଧି ପହଞ୍ଚିଥିଲି ଜୟପୁରରେ। ରହିବାର ପ୍ରଥମ ରାତିରେ ହିଁ ଅଭିସାରରେ ବାହାରିଥିବା ମୂଷାର ଖୁଡ଼ଖାଡ଼ ରୂପକ ପଦଧ୍ୱନି କାନରେ କିଛିଟା ପଡ଼ିଲା, କିନ୍ତୁ ନୂଆ ଘରେ ଜିନିଷପତ୍ର ସଜାଡ଼ା ଜନିତ ଶାରୀରିକ ଶ୍ରମ ଯୋଗୁଁ ଅତିଶୟ କ୍ଳାନ୍ତିରେ ମୋ ଆଖିପତା ମୁଦି ହୋଇଗଲା। ସକାଳୁ ଉଠି ଦେଖେ ତ ମୋ ଟେବୁଲ ଉପରେ ଥୁଆ ହୋଇଥିବା କାଗଜପତ୍ରକୁ ସୁଲଭ ଶୌଚାଳୟ ମନେକରି ମୂଷକ ପ୍ରବର ନିଜର ପେଟକୁ କିଞ୍ଚିତ ହାଲୁକା କରିଯାଇଛନ୍ତି ଗତ ରାତିରେ। ମୁଁ କିନ୍ତୁ ଏତେଟା ବ୍ୟଥିତ ହେଲି ନାହିଁ ଏ କୁନି ଅଘଟଣରେ। ମନରେ ସହସା ଖେଳିଗଲା ତାତ୍ସଲ୍ୟ ଭାବ, ମରିବା ପୂର୍ବରୁ ଶେଷ ମଳତ୍ୟାଗ ତାର। ପରଦିନ ସେହି କଥାର ପୁନରାବୃତ୍ତି। ଚୁପଚାପ ମେହେନ୍ତର ବୃତ୍ତିକୁ ଆପଣେଇ କଥାଟାକୁ ହାଲୁକାରେ ନେଇଗଲି, କିନ୍ତୁ ଯେତେବେଳେ ପେଟ ହାଲୁକା କରି ପୁନଶ୍ଚ ତାକୁ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ମୂଷା ପାଖ ହୋଟେଲରୁ ଆନିତ ମୋର ରାତି ଖାଦ୍ୟ ଅଣ୍ଡା ତଡ଼କାରେ ନିଜର ଛୁଞ୍ଚି ମୁନା ମୁହଁକୁ ବହୁବାର ପ୍ରବେଶ କରିଥିବାର ଚାକ୍ଷୁଷ ପ୍ରମାଣ ପାଇଲି, ଗୋଡ଼ର ବୁଢ଼ା ଆଙ୍ଗୁଠିରୁ ମୁଣ୍ଡର ତାଳୁ ପର୍ଯ୍ୟନ୍ତ ଏକ ତଡ଼ିତ ପ୍ରଭାବ ଅନୁଭବ କଲି ଏବଂ ସ୍ଥିର କଲି ନା, ହସ୍ତକ୍ଷେପ କରିବାର ବେଳ ଆସିଗଲା ବୋଲି। ମୁମ୍ବାଇ ସହରରେ ସମୁଦ୍ରକୁ ମୁହାଁଇଥିବା ବାତାୟନ ଥିବା ବହୁତଳ ଅଟ୍ଟାଳିକା ପରି ବହୁଗର୍ତ୍ତ ସମ୍ମିଳିତ ଭଡ଼ାଘରର କାନ୍ଥ, ଅସଂଖ୍ୟ ଗର୍ତ୍ତ ମଧ୍ୟରୁ ଯେକୌଣସି ଗୋଟିଏ ବଜ୍ଜାତ ମୂଷାର ବାସଗୃହ ହୋଇଥାଇପାରେ। ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ପ୍ରତ୍ୟେକ ଗର୍ତ୍ତକୁ ଆଖି ଡାକ୍ତରଙ୍କ ମେସିନ୍ ଆଗରେ ମୁହଁ ଥାପିକି ଚାହିଁଲା ପରି ଘଡ଼ିଏ ଲେଖାଏ ଚାହିଁଲି, କିନ୍ତୁ ନିରାଶ ହେବାକୁ ପଡ଼ିଲା। ତାମାନେ ଇଏ ବି ମୋ ପରି ସାଙ୍ଗ ଦୋସ୍ତିରେ ଚୋସ୍ତ ଖଟି କରି ଡେରି ରାତିରେ ଘରକୁ ଫେରିବା ପରି ଯିବ। ହଉ, ଅସହାୟପଣରେ କଟିଗଲା କିଛି ଦିନ। ଶୁଣିଲି ଗୋପୀନାଥ ମହାନ୍ତି ତାଙ୍କର ପରଜା ଉପନ୍ୟାସକୁ ଏହି ଜୟପୁରରେ ଥିଲାବେଳେ ହିଁ ରଚନା କରିଥିଲେ, ତେଣୁ ଅଜଣା ସହରରେ ନିଃସଙ୍ଗ ଜୀବନର ଗତିପଥକୁ ଟିକେ ଚେଙ୍ଗା କରିବା ଉଦ୍ଦେଶ୍ୟରେ ବହି ଦୋକାନରୁ କିଣି ଆଣିଲି ବହିଟିକୁ। ରାତିରେ ପଢ଼ୁ ପଢ଼ୁ ନିଦ ଲାଗିଯାଇଛି। ସକାଳୁ ଉଠି ଦେଖେ ତ ମୋଟର ଦୁର୍ଘଟଣାରେ ଖଣ୍ଡ ବିଖଣ୍ଡିତ ଶବ ପରି ପରଜା ଉପନ୍ୟାସ ଘରସାରା ବିଛେଇ ହୋଇ ପଡ଼ିଛି। ହାତ ତା ପାଟିରୁ ବାହାରିଗଲା ଆତ୍ମଚିତ୍କାର, ହେଲେ କିଏ ଶୁଣିଲା? ଆଜିକାର ଦରଦାମ ପରି ଘୁ ଘୁ ବଢ଼ୁଥିବା ମୋର ରାଗକୁ କୌଣସି ମତେ ଅକ୍ତିଆର କରି ପଣ କଲି, ନା ଆଉ ନୁହେଁ, ଶେଷ କରିଦେବି, ପିସ୍ ପିସ୍ କରିଦେବି, ଗୋଡ଼ ତଳେ ଚକଟି ପକେଇବି। କିନ୍ତୁ କାହାକୁ? ଏଠି ମୋ ଶତ୍ରୁ ତ ଆତଙ୍କବାଦୀ ପରି ଅଦୃଶ୍ୟ ଗରିଲା ଯୁଦ୍ଧ ରଚିଛି। 2 ମାସର ରହଣି କାଳରେ ତାର ଅସୁନ୍ଦରିଆ ମୁହଁଟାକୁ ଥରୁଟି ବି ଦେଖିବାର ଦୁର୍ଯୋଗ ମିଳିନାହିଁ ମୋତେ। ସହକର୍ମୀ ଚତୁର୍ଭୁଜ ବାବୁ ତାଙ୍କ ଚତୁର ମଗଜରୁ କିଛି ଚତୁରତା ମୋତେ ବିନା ମୂଲ୍ୟରେ ଦେଲେ। ଏକ ମୂଷା ଜନ୍ତା କିଣି ଆଣନ୍ତୁ ନା। ସତେ ତ, ଏଇ ସହଜିଆ ଇଲମଟା କେମିତି ମୋ ମଗଜରେ ଢୁକି ନଥିଲା ମ? ସାଥେ ସାଥ କିଣା ହେଲା ମୂଷା ଜନ୍ତା। ଜନ୍ତା ବିକାଳୀର ନିର୍ଦ୍ଦେଶାବଳୀ ତକ ଘୋଷି ଘୋଷି ଆଳୁ ଚପ୍ ବି କିଣିଲି। ଗୋଟିଏ ଦରକାର ଥିବା ସତ୍ତ୍ୱେ ପାଏ କିଣିଲି। କାଳେ ଦୋକାନୀଟା ମୋତେ କାମ୍ପି ଜାତୀୟ କଟକିଆ ବୋଲି ମନେ କରିବ ବୋଲି। କଟକିଆମାନେ ଦୁଇଟା ଆଳୁ ଚପ୍ ଖାଇ ଚାରିଟା ଫୋପାଡ଼ନ୍ତି। ଏକଥା ମଧ୍ୟ ଜାହିର କରିବା ମୋର ଉଦ୍ଦେଶ୍ୟ ଥିଲା ବୋଲି କହିଲେ ନିହାତି ଭୁଲ ହେବନି। ଗୋଟାକୁ ରଖି ବାକି ତକ ଚୋବେଇ ଚୋବେଇ ଖୁସି ମନର ଘରକୁ ଫେରିଲି। ଜନ୍ତାରେ ଝୁଲିଥିବା କଣ୍ଟାରେ ଅତି ସନ୍ତର୍ପଣରେ ଆଳୁ ଚପ୍ଟିକୁ ଲଟକେଇ ଓଜନିଆ ନେତା ନୂଆ ସୁଲଭ ଶୌଚାଳୟକୁ ଉଦ୍ଘାଟନ କରିବା ସମୟରେ ପାଖ ବସ୍ତି ବାସିନ୍ଦାଙ୍କୁ ବିସ୍କୁଟ୍ ବାଣ୍ଟି ସେଠାକୁ ଆକୃଷ୍ଟ କଲାପରି ଠିକ୍ ମୋ ଟେବୁଲ ତଳେ ରଖି ଆରାମରେ ଶୋଇବାକୁ ଗଲି। ଆଜିର ମଳତ୍ୟାଗ ହବ ତାର ଶେଷ ମଳତ୍ୟାଗ। ସକାଳୁ ଉଠିଲା ମାତ୍ରେ ମନକୁ ଆଗ ଆସିଲା ମୂଷକର ମୃତଦେହକୁ କେମିତି ସତ୍କାର କରିବି, କିନ୍ତୁ ମୂଷା ଜନ୍ତା ଅଛି, ଖାଦ୍ୟ ଲଟକେଇବା କଣ୍ଟା ମଧ୍ୟ ନା, ଅଛି ଆଳୁ ଚପ୍ ନା ଅଛି ମୂଷା। ଆଶ୍ଚର୍ଯ୍ୟ, ଏପଟେ ଆଳୁ ଚପ୍ ଖାଇଥିବା ଯୋଗୁଁ ପଛପଟୁ ଜନ୍ତାର ଦୁଆର ଶକ୍ତ ଭାବରେ ବନ୍ଦ ଅଛି, ତାହେଲେ ଗଲା କୁଆଡ଼େ? ଅନେକ ଚିନ୍ତା କରି ଜାଣିଲି ମୂଷାଟି ନିଶ୍ଚୟ ଦୁର୍ବଳ ସ୍ୱାସ୍ଥ୍ୟର ଅଧିକାରୀ ହୋଇଥିବାରୁ ବନ୍ଦ ହୋଇଥିବା ସତ୍ତ୍ୱେ ଜାଫ୍ରି ସଦୃଶ୍ୟ କୁନି ଦୁଆରର ଫାଙ୍କ ଦେଇ ଅନୁପ୍ରବେଶକାରୀଙ୍କ ପରି ସରହଦ ପାର କରିଯାଇଛି। ପୁଣି ଆଳୁ ଚପ୍ଟିକୁ ଉଦରସ୍ଥ କରିବାକୁ ଭୁଲିନି। ମୋଟ ଉପରେ ମୂଷା ଜନ୍ତାଟି ଅସୁମାରୀ ସରକାରୀ ଯୋଜନା ହିତାଧିକାରୀଙ୍କ ଦୁଃଖ ଲାଘବ କରିବାରେ ବିଫଳ ହେବା ପରି ଅକୃତକାର୍ଯ୍ୟ ହୋଇଛି ବୋଲି ଧରିନେଲି। ଜନ୍ତା ଦୋକାନୀ ପାଖକୁ ଯାଇ ଜନ୍ତାର ସଠତା ବିଷୟରେ ବଖାଣିକି ପଇସା ଫେରସ୍ତ ମାଗନ୍ତେ ସିଏ ସେତକ ବାଜ୍ୟାପ୍ତି ହୋଇଯାଇଥିବାର ସୂଚନା ବେଶ୍ ରୋକ୍ଠୋକ୍ ସ୍ୱରରେ ଜଣାଇଦେଲା। କଟକ ହୋଇଥିଲେ ଠିକ୍ ତା କାନ ତଳକୁ ଲକ୍ଷ୍ୟ କରି ଯେ ମୁଁ ଏକ ନିର୍ଘାତ ମୁଥ ମାରିପାରିଥାନ୍ତି, ଏକଥା ତାକୁ ନ କହି ଖାଲି ଭାବି ଦାନ୍ତକୁ କଡ଼ମଡ଼ କରି ଫେରିଆସିଲି। ପରଦିନ ଚତୁରବାବୁ ପୁଣି ଚତୁରତାର ପେଡ଼ି ଫିଟେଇଲେ। ଏଇଟା ସାମାନ୍ୟ କଥା, ବଜାରରୁ ବିଷ ମିଳୁଛି, ନେଇ ଆସନ୍ତୁ, ସବୁଦିନ ପାଇଁ କଣ୍ଟା ହଟିଯିବ ରାସ୍ତାରୁ। କୁନି ବିଷ ପୁଟୁଳାଟେ କିଣା ହୋଇ ଆସିଲା, ଆଉ ତା ସହିତ କିଛି ବରା ମଧ୍ୟ। ଅତି ସନ୍ତର୍ପଣରେ ବିଷକୁ ବରା ଦେହରେ ଗୋଳେଇ ଟେବୁଲ ତଳେ ରଖିଲି। ଖୁସିରେ ଗୁଣୁଗୁଣେଇ ଶୋଇଲି। ସକାଳୁ ବରା ଗାଏ, ବିଷ ପୁଟୁଳା ମୋ ହାତରେ ଧରିଲା ବେଳକୁ ଦୋକାନୀ ବିଜ୍ଞାନ ଅଧ୍ୟାପକଙ୍କ ପରି କହିଥିବା କଥା ମନକୁ ଆସିଲା, ବିଷକୁ ଖାଇଲା ମାତ୍ରେ ମୂଷାର ତଣ୍ଟି ପୋଡ଼ି ଉଠିବ, ଆଉ ସେ ବିକଳ ହୋଇ ପାଣି ଖୋଜିବ, ଆଉ ପାଣି ପିଇଲା ମାତ୍ରେ ବିଷ ତକ ତା ପେଟକୁ ଚାଲିଯିବ, ତାପରେ ତା କୁନି ପେଟଟା ଠୋକିନା ଫାଟିଯିବ। ବିଷମ ସମସ୍ୟା, ମୋତେ ବର୍ତ୍ତମାନ ମୂଷାର ମୃତଦେହକୁ ରୀତିମତ ଖୋଜିବାକୁ ପଡ଼ିବ। ଅଫିସ ଗଲା ପର୍ଯ୍ୟନ୍ତ ତା ଟେର ପାଇଲିନି, ନିଶ୍ଚୟ କେଉଁଠି ମରିକି ପଡ଼ିଥିବ। ପରଦିନ ସକାଳେ କିନ୍ତୁ ପୁନର୍ମୂଷିକ ଭବ, ଟେବୁଲ ଉପରେ ମଳତ୍ୟାଗ। ଦୁଇଟା କଥା ଏକବାର ସ୍ପଷ୍ଟ ହୋଇଗଲା, ଏକ ଏ ଦେଶରେ ବିଷ ବି ଭେଜାଲ, ଦୁଇ ଘଟଣାଟି ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନ ଗାଁ ଗହଳିରେ ଗଡ଼ମ ଗଡ଼ା ମାରିଲା ପରି ଅବସ୍ଥା। ଲକ୍ଷେ ପାଇଖାନା ତିଆରିଲେ ବି ଯେମିତି ଲୋକଙ୍କ ନିମ୍ନାଂଶରେ ଦୁର୍ବାଘାସ ସ୍ପର୍ଶ ନକଲା ପର୍ଯ୍ୟନ୍ତ ପ୍ରକୃତି ମଧ୍ୟ ସୁନା ପିଲାଟି ପରି ଥୟ ଧରିକି ଥାଏ, ମୋତେ ଲାଗିଲା ମୂଷାଟା ଅବିକଳ ସେମିତି ଗୋଟିଏ ଗାଲୁଆ ପ୍ରାଣୀ ଯାହାର କୁନି ନିତମ୍ବକୁ ମୋର ଟେବୁଲରେ ପଡ଼ିଥିବା ଗାଲିଚା ପ୍ରାୟ କାଗଜ ଖଣ୍ଡକ ବେଶ୍ ଆରେଇଛି। ଆଉ ଦାନ୍ତ କଡ଼ମଡ଼ କରିବା ସମ୍ଭବ ହେଉନି, ମାଢ଼ିତକ ଦରଜ ଧରିଲେଣି। ଖର ନିଶ୍ୱାସ ତ୍ୟାଗ ପୂର୍ବକ ହୃଦୟ ମଧ୍ୟରେ ଆଗ୍ନେୟଗିରିର ଲାଭା ପରି ଉତରୁଥିବା କ୍ରୋଧକୁ ଯଥାସାଧ୍ୟ ପ୍ରଶମିତ କରାଇଲି। ଜୀବନରେ ପ୍ରଥମ ଥର ସକାଶେ ହତାଶିଆ ଭାବଟେ ଘାରିଗଲା ମୋତେ, ଲଥକିନା ଚୌକିରେ ବସି ପଡ଼ିଲି। ସେଦିନ ରବିବାର, ଖବରକାଗଜର ପୃଷ୍ଠା ଲେଉଟୁଛି, ଖୁବ୍ ଶବ୍ଦ କାନରେ ବାଜିଲା। ଟେବୁଲ ତଳ କାନ୍ଥକୁ ଲାଗିକି କ୍ଷିପ୍ର ଗତିରେ ଏମୁଣ୍ଡରୁ ସେମୁଣ୍ଡ ଚାଲିଯାଉଥିବା ଆତତାୟୀ ଉପରେ ନଜର ପଡ଼ିଗଲା। ଆଖି ପିଛୁଳାକେ ଆରମ୍ଭ କରିଦେଲି କ୍ଷେପଣାସ୍ତ୍ର ମାଡ଼, ବହି, ପେପରୱେଟ୍, ଚପଲ, ଏମିତିକି ଟିଭି ରିମୋଟ୍ ମଧ୍ୟ। ରିମୋଟ୍ ଭାଙ୍ଗିକି ଗୁଣ୍ଡୁଗୁଣ୍ଡା ହୋଇଗଲା, ହେଲେ ସୈତାନଟା ଟିଟିକାରି ମାରି ଅପସରିଗଲା ଆଖି ଆଗରୁ। ନିଜର ସ୍ୱାସ୍ଥ୍ୟକୁ ବଜାୟ ରଖି ଠିକ୍ ସୀମା ଆରପଟୁ ଶତ୍ରୁ ଏପଟର ଗୋଳାବାରିକୁ ଆଦୌ ଭୃକ୍ଷେପ ନ କଲା ପରି 6 ଇଞ୍ଚ ଲମ୍ବ ନିକୁଛିଆ ଜୀବଠୁ ପରାଜିତ ହୋଇ ବେଜାୟ କ୍ଷୋଭ ଜମିଗଲା ଛାତିରେ, ବୁଢ଼ା ଲୋକର ଛାତିରେ କଫ ପରି ଥିବା ତକ ଧଇଁ ପେଲା ଚାଲିଥିବ ଅବିରାମ। ମୂଷା ମଲା, ସେଦିନ ଚତୁରବାବୁଙ୍କର ଏ ପ୍ରଶ୍ନର ଉତ୍ତର ଦେବାକୁ ଆଦୌ ଇଚ୍ଛା ନଥିଲା। ମରିନି, କିନ୍ତୁ ମରିବ, ବାଧ୍ୟ ହୋଇ ମିଛ ହସଟେ ମୁହଁରେ ଟାଣି ଜବାବ ଦେଲି। କାଲି ଟିଭିରେ ଦେଖାଉଥିଲା ମୂଷା ମାରିବାର ଅଭିନବ ଉପାୟ, ଗୋଟିଏ ନୂଆ ଅଠା ବାହାରିଛି, ମୂଷାର ଯିବା ଆସିବା ବାଟରେ ଟିକେ ବୋଳିଦେଲେ ହେଲା, ବାସ୍ ତା ଗୋଡ଼ ପଡ଼ିଲେ ଖେଳ ସରିଲା, ଆଉ ହଲ୍ ନା ଚଲ୍। ତାପରେ ଆପଣ ଅନାୟାସରେ ତାକୁ ଟେକି ନେଇ ହତ୍ୟା କରିଦେଇପାରିବେ। ଲୋକଟା ମୋର ଅସହାୟତାକୁ ଥଟା କରୁନି ତ? ଅସମ୍ଭବ ନୁହଁ, ଏ ବାଟରେ ମୋର କଟକିଆତ୍ୱକୁ ଚତୁରବାବୁଙ୍କର ନୀରବ ତିରସ୍କାର ମଧ୍ୟ ହୋଇଥାଇପାରେ। ତମେ କଟକରୁ ଆଇଛ ବୋଲି କ'ଣ ସବୁଠି ତମର କଟିବ? ଭାବଟିଏ ସ୍ପଷ୍ଟ ବାରି ହୋଇ ପଡ଼ୁଛି ତାଙ୍କ ମୁହଁରୁ। ହଉ, ମୋ ଯୋଜନା ବିଷୟରେ କିଛି ନ କହି ଅଫିସ୍ ଫେରନ୍ତା ବାଟରେ ଦୋକାନକୁ ଗଲି। ଦୋକାନୀ ଜଣାଇଲା, ସେ ଦରବ କଥା ସେ ଶୁଣିଛି ଅବଶ୍ୟ, କିନ୍ତୁ କେନ୍ଦ୍ର ସରକାର ପଠାଉଥିବା ଟଙ୍କା ହୋଲି ହୋଲି ପୁରପଲ୍ଲୀ ଅଞ୍ଚଳରେ ଢେର ଡେରିରେ ପହଞ୍ଚିଲା ପରି ତା ଦୋକାନରେ ବି ଦିନେ ନିଶ୍ଚୟ ପହଞ୍ଚିବ। ଧୈର୍ଯ୍ୟ ଧରିବା ଉଚିତ, ସେ ଅଞ୍ଚଳରେ ପୁଣି ମୂଷା ଦମନ ତ ହେଉଛି। ତମେ ପାରୁନାହ ବୋଲି କ'ଣ କମ୍ପାନୀ ଦେଇ? ଘରଣୀଙ୍କୁ ଫୋନ୍ ଦ୍ୱାରା ନିର୍ଦ୍ଦେଶ ଦେଲି, ତୁରନ୍ତ ସେ ଅଠାକୁ କିଣି ବସ୍ରେ ପଠାଅ। ଘରଣୀ ମୋର ପତିବ୍ରତା ନାରୀ, ସାଥେ ସାଥ୍ କିଣି ଦୁଇ ଦିନ ବାଦ ହୁକୁମ ମୋତେ ପଠାଇଦେଲେ। ଛୋଟ ବୋତଲଟାରେ ବ୍ୟବହାର କରିବାର ନିର୍ଦ୍ଦେଶ ଲେଖା ହୋଇଛି। ପରୀକ୍ଷାରେ ପ୍ରଥମ ବେଲ୍ ବାଜିଲା ପର୍ଯ୍ୟନ୍ତ ବହିକୁ ଧରି ପିଲାଏ ଗଡ଼ଗଡ଼େଇଲା ପରି ଅଠାକୁ ଭୂଇଁରେ ବୋଳିଲା ପର୍ଯ୍ୟନ୍ତ ପଢ଼ି ଚାଲିଲି। ଭୁଲ ହୋଇଗଲେ ପାଠ ସରିଲା। ହଠାତ୍ ନଜର ପଡ଼ିଲା ବଜାତଟା ଗୋଟେ ଗାତରୁ ତାର ଅସୁନ୍ଦରିଆ ମୁହଁକୁ କିଞ୍ଚିତ୍ ବାହାର କରିଛି। ତାମାନେ ମୋ ବିହୁ ରଚନାକୁ ଗୁପ୍ତରେ ନିରୀକ୍ଷଣ କରିବାକୁ ଚେଷ୍ଟା। ଆଚ୍ଛା, ତା ଚଉଦ ପୁରୁଷ ପର୍ଯ୍ୟନ୍ତ ସହସା ତର୍ପଣ ପୂର୍ବକ ଖାସ୍ କଟକିଆ ବୋଲିବାଣୀ ସହିତ ଖୁବ୍ ଜୋରରେ ପିନ୍ଧା ଚପଲକୁ ଅନ୍ତର୍ଦ୍ଦେଶୀୟ କ୍ଷେପଣାସ୍ତ୍ର ପରି ନିକ୍ଷେପ କଲି। ଚୁଟକିନା ଦେହ ଛପା ଦେଇ ବର୍ତ୍ତିଗଲା ଶ୍ୱଶୁରଙ୍କ ନନ୍ଦନ। ତେବେ କୁଛ୍ ପରବାଏ ନାହିଁ, କାଲି ସକାଳୁ ଯୁଦ୍ଧ ଶେଷ। ଆଳୁଚପ ରୂପକ ନିମନ୍ତ୍ରଣ ପତ୍ରଟିଏ ଅଠା ଉପରେ ଥୋଇ ରଣକ୍ଷେତ୍ରକୁ ସଜିଲ କରିଦେଲି ରାତି ପାଇଁ। ସକାଳୁ ମୋର ଜିତାପଟ, ଅବୈଧ ଜୀବଟି ଚୁଁ ଚୁଁ ଆର୍ତ୍ତନାଦ କରି ବିଛା ଯାଇଥିବା ତରଳ ଜାଲରେ ଛଟପଟାଏ ଅତି। ଶତ୍ରୁ ଆଜି ପରାସ୍ତ, ବିଜୟଶ୍ରୀ ମୁକୁଟ ପିନ୍ଧି ମୁଁ ମୋର ଦୁଇଟି ମାତ୍ର ଆଙ୍ଗୁଠି ସାହାଯ୍ୟରେ ତାର ବେକକୁ ଧରି ଉଠାଇନେଲି। ତାର କ୍ଷିପ୍ର ବେଗରେ ଚଳମାନ ଦୃଷ୍ଟି ଏବଂ କୁନି କୁନି ଗୋଡ଼ ଚାରୋଟି ମୋ ହୃଦୟରେ ଭରିଦିଏ ଅନିର୍ବଚନୀୟ ଆନନ୍ଦ। ବାହାରକୁ ନେଇଗଲି, ଉଦ୍ଦେଶ୍ୟ ନିକ୍ଷେପ କରିଦେବି ତାକୁ ସାମ୍ନା ପାହାଡ଼ର ଖାଲ ତଳକୁ। କ୍ୟାଚ୍ ଧରିସାରିଲା ପରେ ଫିଲ୍ଡର ବଲ୍ଟିକୁ ଖୁସିରେ ଫୋପାଡ଼ି ଦେଲା ପରି ହାତକୁ ଉଞ୍ଚାଇଲି, କିନ୍ତୁ ଧରିଥିବା ହାତରେ ଅକସ୍ମାତ୍ ରୁଟ୍ ଶବ୍ଦ ସହିତ କିଛି ଗୋଟିଏ ଚର୍ବଣ କରି ପକାଇବାର ଅନୁଭୂତି ଏବଂ ଚାହିଁଲା ବେଳକୁ ଝରୁଥିବା କେଇ ବିନ୍ଦୁ ରକତ ଏବଂ ଆଖି ପଲକରେ ଅପସରି ଯାଉଥିବା ଫେରାର ଆଶା ବି। ବୋଉଲ ସ୍ୱର୍ଗତା ମାତାଶ୍ରୀଙ୍କୁ ତୁରନ୍ତ ଆହ୍ୱାନ କରି କେଇ କ୍ଷଣ ପିଟିଛାଟି ହେଲି ସେ ଜାଗାରେ। କ୍ଷତର ଆଶୁ ଉପଚାର ଉଦ୍ଦେଶ୍ୟରେ ଗୃହାଭିମୁଖୀ ହୁଅନ୍ତେ ଦେଖିଲି ମୂଷକ ପ୍ରବର ନିଜ ରାଜ୍ୟ ଭିତରକୁ ବୀରଦର୍ପରେ ମାଡ଼ି ଯାଉଛନ୍ତି। ପରଦିନ ହିଁ ଘର ଛାଡ଼ିଦେଲି, ଘର ମାଲିକଙ୍କୁ ସୁବିଧା ହେଉନାହିଁ ବୋଲି କହି। ଚତୁରବାବୁଙ୍କ ପ୍ରଶ୍ନୀଳ ଆଖିକୁ ନ ଚାହିଁବାର ଛଳନା କଲି, କିନ୍ତୁ ମନେ ମନେ ଭାବିଲି, ହେ ପ୍ରଭୁ, କଟକିଆର ଦର୍ପ ଚୂର୍ଣ୍ଣ କରିବାର ଅନ୍ୟ କୌଣସି ବାଟ ନଥିଲା।